ଗଣେଶଙ୍କ ପ୍ରିୟ ଚତୁର୍ଥୀ ବ୍ରତର ମହିମା ବିଧି ବିଧାନ ଗଣେଶଙ୍କ ପ୍ରିୟ ଚତୁର୍ଥୀ ବ୍ରତର ମହିମା ବିଧି ବିଧାନ ତିଥି ମଧ୍ୟ ସାର ଚତୁର୍ଥୀ ତିଥିର ତିଥି ମଧ୍ୟ ସାର ଲୋ ଚତୁର୍ଥୀ ତିଥିର ବାର ମାସର ବ୍ରତ ମହିମା କହୁଛି ଶୁଣ ପ୍ରତି ମାସର ବ୍ରତ ମହିମା କହୁଛି ଶୁଣ ଉପବାସ ରହିଲ ସଦା ଭକ୍ତି ଭରେ ଏଇ ଚତୁର୍ଥୀରେ ଭକ୍ତ ମନ ବାଞ୍ଛା ହୁଏ ପୂର୍ଣ୍ଣ କଲେ ପାଳନ ଭକ୍ତ ମନ ବାଞ୍ଛା ହୁଏ ପୂର୍ଣ୍ଣ କଲେ ପାଳନ ବିଘ୍ନ ହରି ନେବେ ରେ ବିଘ୍ନ ହରି ନେବେ ରେ ବିଘ୍ନ ରାଜନ କାର୍ଯ୍ୟ ସିଦ୍ଧି ହେବ କାର୍ଯ୍ୟାରମ୍ଭେ କଲେ ସ୍ମରଣ ବିଘ୍ନ ହରିବେ ବିଘ୍ନ ରାଜନ କଲେ ସ୍ମରଣ ଭାଦ୍ରପଦ ଶୁକ୍ଳ ଚତୁର୍ଥୀ ବିଖ୍ୟାତ ଶ୍ରୀ ଗଣେଶ ପୂଜା ଜାଣ ବିଦ୍ୟାର୍ଥୀ ଉଦ୍ୟୋଗୀ କୃଷକ ବିଜ୍ଞାନୀ ସର୍ବେ କରନ୍ତି ସ୍ମରଣ ଏକୋଇଶି ପତ୍ର ଏକୋଇଶି ନାମ କରି ଉଚ୍ଚାରଣ କଲେ ସମର୍ପଣ ଶ୍ରୀ ଗଣେଶ ହୁଅନ୍ତି ପ୍ରସନ୍ନ ଭଗତ ଜନ ଶ୍ରୀ ଗଣେଶ ହୁଅନ୍ତି ପ୍ରସନ୍ନ ଭଗତ ଜନ ଦୁବପତ୍ର ସାଧେ ଗନ୍ଧ ପୁଷ୍ପ ନେଇ ପାଞ୍ଚ ଲଡ଼ୁ ନେଇ ଗଜମୁଖକୁ କରି ଅର୍ପଣ କର ପ୍ରଣାମ ଗଜମୁଖକୁ କରି ଅର୍ପଣ କର ପ୍ରଣାମ ଚୈତ୍ର ମାସର ଚତୁର୍ଥୀରେ ବାସୁଦେବ ସ୍ୱରୂପ ପୂଜନ ଚୈତ୍ର ମାସର ଚତୁର୍ଥୀରେ ବାସୁଦେବ ସ୍ୱରୂପ ପୂଜନ ବିଧିପୂର୍ବକ ଭକ୍ତ କଲେ ପୂଜନ ବିଧିପୂର୍ବକ ଭକ୍ତ କଲେ ପୂଜନ ପୂଜା ଶେଷେ ବ୍ରାହ୍ମଣଙ୍କୁ ଦକ୍ଷିଣା ଦିଅ ସୁବର୍ଣ୍ଣ ପୂଜା ଶେଷେ ବ୍ରାହ୍ମଣଙ୍କୁ ଦକ୍ଷିଣା ଦିଅ ସୁବର୍ଣ୍ଣ ସର୍ବସୁଖ ମିଳେ ରେ ସର୍ବସୁଖ ମିଳେ ରେ ଜୀବ ଦଶାରେ ଭକ୍ତ ପାଇଁ ରହିଥାଏ କଲା ବୈକୁଣ୍ଠ ଧାମ ଭକ୍ତ ପାଇଁ ରହିଥାଏ କଲା ବୈକୁଣ୍ଠ ଧାମ ଶ୍ରଦ୍ଧା ଭକ୍ତି ଭରେ ଶ୍ରଦ୍ଧା ଭକ୍ତି ଭରେ ଶ୍ରଦ୍ଧା ଭକ୍ତି ଭରେ ଶ୍ରଦ୍ଧା ଭକ୍ତି ଭରେ ବାରମ୍ବାର କର ପ୍ରଣାମ ଶ୍ରଦ୍ଧା ଭକ୍ତି ଭରେ ବାରମ୍ବାର କର ପ୍ରଣାମ ଲୌକିକ ପର ଲୌକିକ ସୁଖ ପାଇବ ଜାଣ ଲୌକିକ ପର ଲୌକିକ ସୁଖ ପାଇବ ଜାଣ କାର୍ଯ୍ୟ ସିଦ୍ଧି ହେବ।